श्रीचैतन्यामीष्टं स्थापितं येन भूतले स्वयं रूपकलामयं ददाति सोऽवलान्दिकं वन्देऽहं श्रीगुरो श्रीकृतपरमां श्रीगुरुकृष्णमाश्च श्रीरूपं सागरजातं सर्वरघुनाथमितं तं सजीवं साद्वैतं सावधूतं वैष्णवैतं कृष्णाचैतन्यदेवम् श्रीराधा कृष्णपादान् सर्वदा श्रीविशाखाकाश नमो विष्णुपादाय कृष्णकृष्णाय भूतले श्रीमते भक्तिवेदान्तस्वामीति नाम्नि नमस्ते सरस्वतीदेवे गौरवाणी प्रचारिणि निर्विशेषशून्यवादे पार्श्वदेशकारिणि जय गोपाल भरत की
गोपाल महाराज एकम
आविर्भाव दिवस अठश छियानवे मसीह आविर्भाव होता तेणु बर्तमान शहे एक बर्ष तम आम पालन करते आविर्भाव उन्नीस छियानवे मसीह शतवार्षिकी पालन होता एवं सारा पृथ्वी रे हरिकृष्ण उत्सव पालन होता एवं आमर भुवनेश्वर रु आरंभ होता तो हरिकृष्ण उत्सव हरिकृष्ण जो शतवार्षिकी पालन हम सीटा चिंता पड़ा कौटू आरंभ हम किंतु
प्रभुपाद कृपार से आम ओडा भुवनेश्वर आरंभ है से भुवनेश्वर से आम प्रिय शिष्य श्रीमद गौरवंद स्वामी महाराज से आरंभ करते फेब्रुआरी एक रु तीन एक तीन दिन धरी आरंभ होता हरिकृष्ण उत्सव तेणु से गौरवंद महाराज गौरवंद स्वामी महाराज प्रकृतरे कृपा करने से भुवनेश्वर आरंभ करते कहना से वर्ष फेब्रुआरी नौ तारीख से शहर त्याग कले गौरवंद स्वामी महाराज फेब्रुआरी नौ तारीख से अमेरिका मायापुर जाइएस मीटिंग चलता तीन दिन ये हरिकृष्ण उत्सव होगा तार दिन दिन पर गले मायापुर गले से नौ तारीख से शहर त्याग कले तेणु आम ये संसदी काम कले रघुपाल महाराज विषय आम महाराज जानते समस्ते कि ना कि कहे आम जो शास्त्र अध्ययन करते शास्त्र अध्ययन मूल फल होती वैष्णव विषय जाणवा भागवत तृतीय स्कंध रोना जे जो आम सूचीर समस्या आम शास्त्र अध्ययन करते बहुत श्रम करके शास्त्र अध्ययन करते तार फल कौन एटा को विदुर कथा कही तृतीय स्कंध तेर अध्याय श्लोकटी अच्छा जे श्रुतस्य पुंसा सूचीर समस्या जो मैंने श्रुत बेले शास्त्र वेद उपनिषद इत्यादि शुणी मन रखते से तार गोटे नाम होता श्रुति तेणु श्रुतर ये श्रुतिर जो मैंने अध्ययन करूत काल श्रुतिर समस्या नन्वशा श्रुभिर्थ अन्न कौन सी नन्न कौन सी तार फल ना समस्त श्रुभि समस्त मनुष्य मैंने समस्त साधुसंत मैंने यहाँ को निर्णय कर दत्त गुणान श्रवण मुकुंदो पादारविंद हृदय सुदेशा जहाँ हृदय मुकुंद पादारविंद रही भगवान को गोटे नाम हो मुकुंद अर्थात से मुक्ति प्रदान करती आगे अर्थ है मुकुंद कहे मु अर्थात मुक्ति मुर्थ मुक्ति नए प्रदान करती आउ गोटे अर्थ हम मोर अर्थ मुक्ति कूर अर्थ कृषित जे मुक्ति को कृषित करते भक्ति प्रदान करती କିନ୍ତୁ ତାଙ୍କ ନାଁ ହେଉଛି ମୁକୁନ୍ଦ। ଯାହାଙ୍କ ହୃଦୟରେ ସେଇ ମୁକୁନ୍ଦ ରହିଛନ୍ତି ସେଇ ଭକ୍ତମାନଙ୍କର କଥା ଶୁଣିବା ଏ ସମସ୍ତ ଶାସ୍ତ୍ର ଅଧ୍ୟୟନର ଫଳ। ତେଣୁ ପ୍ରଭୁପାଦ ମହାରାଜ ବିଷୟରେ ଆମର ମହାରାଜ ଚାହିଁଛନ୍ତି ସମସ୍ତେ କିଛି କିଛି କହିବେ, ଆମେ ସେଥିପାଇଁ ଆମର ଖୁବ କମ୍ ସମୟ ଭିତରେ ଆମ କଥା ସରିବା, 12 ଭିତରେ ଏ କଥା ଶେଷ ହେବ। ଆମେ ଯେହେତୁ 9 ଆରମ୍ଭ କରିବା ପାଇଁ କିନ୍ତୁ କେହି ଭକ୍ତମାନେ ଆସିନଥିଲେ, ତେଣୁ ଯାହା ହଉ ଆମେ କହିବା ଏ ଯେଉଁ ପ୍ରଥମେ ସଙ୍ଗୀତରେ ଯେଉଁ ଗାନ କଲି ଯେ ଏ ଜଣେ ଭକ୍ତରେ ପ୍ରାର୍ଥନା କରିଛନ୍ତି ପ୍ରଭୁପାଦଙ୍କ ଶିଷ୍ୟ ଜଣେ ବା ପ୍ରଭୁପାଦଙ୍କର ଜଣେ ପ୍ରିୟ ଭକ୍ତ ଏଠି ରଚନା କରିଛନ୍ତି ଯେ ଜ୍ଞାନ କି ଗଙ୍ଗା କୁ ବହାୟା ତୁମେ, ଜ୍ଞାନ ରୂପ ଗଙ୍ଗା, ଗଙ୍ଗା ଯେଉଁଭଳି ଭାବରେ ଶିଲକୁ ପବିତ୍ର କରୁଛନ୍ତି ସେହିଭଳି ଭାବରେ ଜ୍ଞାନ ରୂପ ଗଙ୍ଗାକୁ ପ୍ରଭୁପାଦ ମହାରାଜ ସାରା ପୃଥିବୀରେ କ'ଣ ବହାଇଥିଲେ, ଜ୍ଞାନ ରୂପ ଗଙ୍ଗାକୁ ବହାଇଥିଲେ। ଏବଂ କୃଷ୍ଣ କି ଭକ୍ତିକୁ ଜଗାୟା ତୁମେ, ଏ ଯେଉଁ ଜ୍ଞାନ ଗଙ୍ଗା, ଏ ଜ୍ଞାନ ମାଧ୍ୟମରେ ଜ୍ଞାନର ଫଳ ହେଉଛି ମୁକ୍ତି, କିନ୍ତୁ ଇଏ ଯେଉଁ ଜ୍ଞାନ ଭଗବତ ବିଷୟକ ଜ୍ଞାନ, ଏ ଜ୍ଞାନର ଫଳ ହେଉଛି ଭକ୍ତି, କୃଷ୍ଣ କି ଭକ୍ତି, ଭଗବାନଙ୍କୁ ଭକ୍ତି କରିଛି ଭାଗବତରେ ଯେ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଅଧ୍ୟାୟ କରିଛି ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରଜିତ ଜନକି ଆସୁ ବୈରାଗ୍ୟ ଜ୍ଞାନ କେ ଯଦି ଭଗବାନଙ୍କର ଯଦି ବାସୁଦେବ ଭଗବାନଙ୍କର ଆମ୍ବେ ବାସୁଦେବଙ୍କ ଭିତରେ ଶ୍ରବଣ କଲେ ବସୁଦେବ ବାସୁଦେବଙ୍କ ବିଷୟରେ ତାଙ୍କ ଭିତରେ ଆମେ ଭକ୍ତି କରିବା ତାହେଲେ ଜ୍ଞାନ ଏବଂ ବୈରାଗ୍ୟ ଦୁଇ ଜଣ ମନୁଷ୍ୟମାନେ ଆସିବେ। ଏ ଭକ୍ତିଦେବଙ୍କର ଦୁଇ ପୁତ୍ର ଜ୍ଞାନ ଏବଂ ବୈରାଗ୍ୟ। ତେଣୁ ପ୍ରଭୁପାଦ ମହାରାଜ ଜ୍ଞାନ ରୂପ ଗଙ୍ଗାକୁ ବହିଥିଲେ ତାର ପୃଥିବୀରେ ଏବଂ କୃଷ୍ଣଙ୍କର ଭକ୍ତିକୁ ଜଗେଇଥିଲେ ଆମ ହୃଦୟରେ କେତେ ଜୀବମାନେ ଏମାନଙ୍କୁ ଭାଗବତ ଶ୍ଲୋକ ଅଛନ୍ତି ଯେ ବହୁତ ପାପି ଜୀବ ଅଛନ୍ତି ପାଶ୍ଚାତ୍ୟ ଜଗତରେ ବିଶେଷ ଭାବରେ ଭାଗବତ ବିଶେଷ ଚତୁର୍ଥ ଅଧ୍ୟାୟରେ ଶିବଦେବ ସ୍ୱାମୀ ଯେତେ ମଙ୍ଗଳାଚରଣ କରୁଛନ୍ତି ସେଗୁଡ଼ିକ ଚେଷ୍ଟା କରିଛନ୍ତି ସେ କହିଛନ୍ତି ଯେ
ଯେତେ ପାପି ଜୀବ ସବୁ ଅଛନ୍ତି ଯେତେ ପାପି ଜୀବ ଅଛନ୍ତି ତାର ଲିଷ୍ଟ ଗୋଟେ କରିଛନ୍ତି ଶିବଦେବ ସ୍ୱାମୀ।
ତେଣୁ ଏସବୁ କିଏ କିଏ ସବୁ ତାର ଲିଷ୍ଟ ସବୁ ରହିଛି ତେଣୁ ସେମାନେ ହେଉଛନ୍ତି ଯେ କିରାତ ଭୂମ ଆନ୍ଧ୍ର କୁଳିନ୍ଦ କୋଲକାତା ଆଗିର ତୁମ୍ବା ଜଗନ୍ନା ପ୍ରସାଦେୟ ଜେନିତ ପାପା ଦ୍ରପା ଶ୍ରୟା ଶ୍ରୟା ସୂର୍ଯ୍ୟନ୍ତି ତସ୍ମୈ ପ୍ରଭୁ ବିଷ୍ଣୁ ନମଃ। ଏମାନେ କେତେ ପାପି ଯିବ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେଉଁମାନଙ୍କର ପାପ ପାପକର୍ମରୁ ମୁକ୍ତ ହୋଇନାହାନ୍ତି ସେମାନେ ଭଗବାନଙ୍କର ଭଜନ କରିପାରିବେ ନାହିଁ। ଯେ ସତ ମଧ୍ୟ ଅନ୍ତର୍ଗତ ପାପ ଜଣାନା ପୂର୍ଣ୍ଣକର୍ମ ନାମ ସେ ଦ୍ୱନ୍ଦ୍ୱମାନେ ମୁକ୍ତ ଭଜନ୍ତେ ମା କୃଳକତା ସେ ଯେଉଁମାନଙ୍କର ପାପକର୍ମର ଫଳ ଶେଷ ହୋଇନାହିଁ ପୂର୍ଣ୍ଣକର୍ମର ଫଳ ଆରମ୍ଭ ହୋଇନାହିଁ ସେମାନେ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିପାରିବେ ନାହିଁ। କିନ୍ତୁ ଯଦି ସେମାନେ ସେ ପାପୀ ବ୍ୟକ୍ତିମାନେ ଏ ଗୋଟେ ଲିଷ୍ଟ ରହିଛି ପୃଥିବୀ ସାରା ପାପୀ ବ୍ୟକ୍ତିମାନଙ୍କର ଲିଷ୍ଟ ଗୋଟେ ରହିଛି ଏବଂ ଆହୁରି ମଧ୍ୟ ରହିଛି ଯେ ନିଜେ ପାପା ଆହୁରି ବହୁତ ପାପୀ ବ୍ୟକ୍ତି ଅଛନ୍ତି ସେମାନେ ହେଉଛନ୍ତି କିରାତ କହିଲେ ଭଗବାନ ରାମଚନ୍ଦ୍ର ସାଙ୍ଗରେ ଯିଏ ତାଙ୍କର ବନ୍ଧୁତା ସ୍ଥାପନ କରିଥିଲେ ଗୁଣ ଏବଂ ଆନ୍ଧ୍ର ଏମାନେ ହେଉଛନ୍ତି ଜର୍ମାନୀର ଲୋକ କୁଳିନ୍ଦ ଏବଂ କୁପସା କୁଳିନ୍ଦ ଆନ୍ଧ୍ର ତ ଆମେ ଜାଣିଛେ ଆନ୍ଧ୍ର ଆମ ଓଡ଼ିଶାରେ ରହିଛି ତେଣୁ ଇଏ କୁଳିନ୍ଦ ଏବଂ କୁଳିନ୍ଦ ହେଉଛନ୍ତି ସିନ୍ଦର ଲୋକମାନେ କୁପସା ହେଉଛନ୍ତି ଗ୍ରୀକ୍ର ଗ୍ରୀସ୍ର ଲୋକମାନେ ନାଇଁ ସରି କୁଳିନ୍ଦ ଏବଂ କୁପସା ଏମାନେ ହେଉଛନ୍ତି ଗ୍ରୀସ୍ର ଲୋକମାନେ ଆବିର ହେଉଛନ୍ତି ସିନ୍ଦ ସିନ୍ଦ ଯେଉଁଟାକ ପାକିସ୍ତାନର ଅଛି ସିନ୍ଦ ସେମାନଙ୍କର ହେଉଛି ସେମାନେ ଆବିର ବୋଲି କୁହାଯାଉଛି ଏବଂ ଶୁମ୍ଭା ଏବଂ ଯମୁନା ଏମାନେ ହେଉଛନ୍ତି ଟର୍କିସ୍ର ଲୋକମାନେ ପାଶ୍ଚାତ୍ୟ ଜଗତର ଲୋକମାନେ ଖସାଦ୍ର କହିଲେ ମଙ୍ଗୋଲିଆନ କିଛି କିଛି ବର୍ଷ ତଳେ ଆପଣ ଜାଣିଥିବେ ଯେଉଁ ତାଙ୍କର ସୁପ୍ରିମକୋର୍ଟ ମଙ୍ଗୋଲିଆର ସୁପ୍ରିମକୋର୍ଟ ସେ କହିଥିଲେ ଆମର ପୂର୍ବାତ୍ମାର ଭଗବତ ଗୀତାକୁ ବ୍ୟାନ୍ କରାହେବ
ତେଣୁ ସେ ବିଷୟରେ ବହୁତ ସାରା ପୃଥିବୀରେ ଚଢ଼ ହୋଇଗଲା, ତାକୁ ସମସ୍ତେ ଆପିଲ୍ କଲେ, ତେଣୁ ସେଇଟା ବନ୍ଦ କରାଗଲା। ମାନେ ଆମର ପ୍ରଭାତର ଭଗବତ ଗୀତା ମଙ୍ଗୋଲିଆ ଦେଶରେ, ମଙ୍ଗୋଲିଆ ଦେଶରେ ସେଠି ପୁଣି ଚାଲିବ, ସମସ୍ତେ ପଢ଼ିବେ, ବ୍ୟାନ୍ କରିଯାଇଥାନ୍ତି ସେମାନେ। ଯାହା ହଉ, ଯେ ବାପା ଆହୁରି ବହୁତ ଲିଷ୍ଟ ଅଛି ବାପା, ତାକୁ ଗୀତା କଲେ ନାହିଁ, କେତେ ଆଉ ଲିଷ୍ଟ କରିବେ। ଯେ ନିଜ ବାପା ଯଥା ଶ୍ରେୟା ଶ୍ରେୟା, କିନ୍ତୁ ଏଭଳି ପାପୀ ବ୍ୟକ୍ତିମାନେ ମଧ୍ୟ ଯଦି ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ଆଶ୍ରୟ ନିଅନ୍ତି, ଯେ ନିଜ ବାପା ଯଥା ଶ୍ରେୟା ଶ୍ରେୟା ଶୁଦ୍ଧନ୍ତି ତସ୍ମୈ ପ୍ରଭୁ ବିଷ୍ଣୁ ନମଃ, ସେମାନେ ମଧ୍ୟ ଶୁଦ୍ଧ ହେଇଯାଆନ୍ତି। ତେଣୁ ସେଇ ଭଗବାନଙ୍କର ଏଭଳି ପ୍ରଭାବ, ତେଣୁ ତାଙ୍କୁ ନମସ୍କାର କରିଛନ୍ତି, ପ୍ରାର୍ଥନା କରିଛନ୍ତି। ସୁଖଦେବ ଗୋସ୍ୱାମୀ ଭଗବାନ ଭାଗବତ କଥା କହିବା ପୂର୍ବରୁ ମଙ୍ଗଳାଚରଣ କରିନଥିଲେ, ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ସେ ଭାଗବତ କଥା କହିଲେ, ମଙ୍ଗଳାଚରଣ କରିନଥିଲେ କିନ୍ତୁ ତାଙ୍କର ମନେ ପଡ଼ିଲା, ପଛରେ ମନେ ପଡ଼ିଲା। ତେଣୁ ଚତୁର୍ଥ ଅଧ୍ୟାୟରେ 12-24 13 ଅଧ୍ୟାୟରେ 13 ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି, ତାଥିରୁ ଏଇ ଗୋଟେ ଶ୍ଳୋକ। ତେଣୁ ଏହିଭଳି ଭାବରେ ପ୍ରଭୁପାଦ ମହାରାଜ ଏହିସବୁ ପାପୀ ଜୀବମାନଙ୍କୁ ଉଦ୍ଧାର କରିଛନ୍ତି, ଜ୍ଞାନ କି ଗଙ୍ଗା ସାରା ପୃଥିବୀରେ ବାହାରିଛନ୍ତି, ଏବଂ ସମସ୍ତଙ୍କୁ କୃଷ୍ଣଙ୍କର ଭକ୍ତି ସମସ୍ତେ ହୃଦୟ ଜାଗ୍ରତ କରିଛନ୍ତି। ତେଣୁ ଆଜି ଆପ୍କି ମହିମାଙ୍କୁ କରେ ସବୁ ୟା, ତାଙ୍କର ମହିମାକୁ ସମସ୍ତେ ଆଜି ୟାଦ କରୁଛନ୍ତି। ଆଜି ନନ୍ଦ ଉତ୍ସବରେ ସାରା ପୃଥିବୀରେ ସମସ୍ତେ ନନ୍ଦ ଉତ୍ସବ ଯେଭଳି ପାଳନ କରାଯାଉ ନାହିଁ, ପ୍ରଭୁପାଦଙ୍କ ଉତ୍ସବ ସେଭଳି ଭାବରେ ପାଳନ କରାଯାଉଛି। ଆପ୍କି ମହିମାଙ୍କୁ କରେ ସବୁ ୟା, ସିଏ ବଚନ ଦେବୁ କି ରିହାନ କରିଲେ ତାଙ୍କ ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଯେତେବେଳେ 1922 ମସିହାରେ ସେ ତାଙ୍କ ସହ ଦେଖା ହେଇଥିଲା କାଲକାଟା ପୁରଟ ଡଙ୍ଗା ତାଙ୍କର ଆଶ୍ରମ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର, ସେଇଠିକି ତାଙ୍କର ଜଣେ ବନ୍ଧୁ ମଲ୍ଲିକ ବୋଲି ସେ ତାଙ୍କୁ ନେଇକି ଯାଇଥିଲେ ସେଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାକୁ। ତେଣୁ ତାଙ୍କୁ ପ୍ରଥମ ଦେଖାରେ ସେ ତାଙ୍କୁ କହିଥିଲେ ଯେ ତମେ ସବୁ ସେ ସେତେବେଳେ ଗ୍ରାଜୁଏସନ୍ କରୁଥିଲେ, ତମେ ସବୁ ଇଂଲିଶ ପାଠୁଆ ପିଲା ସବୁ ପାଠ ପଢ଼ିଦିଅ, ସେ ପାଶ୍ଚାତ୍ୟ ଜଗତରେ ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କର, ପ୍ରଥମ ଦେଖାରେ କହିଥିଲେ। ତେଣୁ ପ୍ରଭୁପାଦ ସେଇ ସମୟରେ 1922 ମସିହା କଥା, ସେ ସମୟରେ ଆମର ଭାରତବର୍ଷ ସ୍ୱାଧୀନ ହୋଇନଥିଲା। ଆଜି ସୌଭାଗ୍ୟକ୍ରମେ ସ୍ୱାଧୀନତା ଦିବସ ଏବଂ ଜନ୍ମାଷ୍ଟମୀ ଗୋଟିଏ ଦିନରେ ପଡ଼ିଲା, ତେଣୁ ଭାରତ ସ୍ୱାଧୀନ ହୋଇନଥିଲା। ପ୍ରଭୁପାଦ ମହାରାଜଙ୍କର ସନ୍ଦେହ ଥିଲା, ଆମେ ସ୍ୱାଧୀନ ନୁହଁ, ପରାଧୀନ ଦେଶର ବାସୀ, ଆମ କଥା କିଏ ଶୁଣିବ। କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ କହିଲେ ଯେ ଭଗବାନଙ୍କର ବାଣୀ ଏତେ ଜରୁରୀ, ଭଗବାନ କଥା ଏତେ ଜରୁରୀ ପ୍ରଚାର, ଯେ ସେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। ଏଭଳି ଭାବେ ଦୃଢ଼ ଭାବେ କହିଥିଲେ, ପ୍ରଭୁପାଦ ମହାରାଜଙ୍କ ଉପରେ ତାର ପ୍ରଭାବ ପଡ଼ିଥିଲା। ତେଣୁ ସେ ତାକୁ ଗୁରୁ ବୋଲି ଗ୍ରହଣ କରିଥିଲେ। ତେଣୁ ଗୁରୁ କି ବଚନକୁ ନିଭାନ କଲିଏ, ବଚନ ଗୁରୁ କି ନିଭାନ କଲିଏ, ଉଠାଲିଆ ବିଡ଼ା ତୁମେ ଜାଣ କଲିଏ। 1933 ମସିହାରେ ସେ ତାଙ୍କର ଦୀକ୍ଷା ଗ୍ରହଣ କଲେ, ଏବଂ ଗୁରୁଦେବ ତାଙ୍କୁ କହିଥିଲେ ତୁମେ ପାଶ୍ଚାତ୍ୟ ଜଗତରେ ଏ ଭଗବାନ ମହାପ୍ରଭୁଙ୍କର ବିଶୁଦ୍ଧ ବାଣୀ ପ୍ରଚାର କରିବ। ମହାପ୍ରଭୁଙ୍କର ଯେଉଁ ଭବିଷ୍ୟତବାଣୀ ଦେଇଥିଲେ ଯେ ପୃଥିବୀରେ ଆଚିରତ ନବରାତ୍ର ଗ୍ରାମ ସର୍ବତ୍ର ପ୍ରଚାର ହେବେ ମୋର ନାମ, ପୃଥିବୀରେ ଯେତେ ନଗର ଗ୍ରାମ ସବୁ ରହିଛି ସବୁଠାରେ ଭଗବାନଙ୍କ ନାମ ପ୍ରଚାର ହେବ। କିନ୍ତୁ ଏଇ ଯେଉଁ ମହାପ୍ରଭୁ ଯିବା ପରେ 5 ବର୍ଷ ପର୍ଯ୍ୟନ୍ତ ସେଇଟାକୁ କେହି ବୁଝିପାରୁନଥିଲେ, ପ୍ରଭୁପାଦଙ୍କର ବାଣୀ କେମିତି ସାରା ପୃଥିବୀରେ ପ୍ରଚାର ହେବ। କିନ୍ତୁ ପ୍ରଭୁପାଦ ଯେତେବେଳେ ପାଠ କରୁଥିଲେ ସେଇ ମହାପ୍ରଭୁଙ୍କର ଭବିଷ୍ୟତ ବାଣୀକୁ, ସେତେବେଳେ ସେ ଅନୁଭବ କରୁଥିଲେ ତା ନିଶ୍ଚିନ୍ତ ଭାବରେ ମହାପ୍ରଭୁଙ୍କର ବାଣୀ ପ୍ରଚାର ହେବ, ଯେ ମହାପ୍ରଭୁ ତାଙ୍କୁ ବିବାହ କରିବା ପାଇଁ ଏଇଭଳି ଭାବରେ ବ୍ୟବସ୍ଥା କରିଥିଲେ। ଯେଭଳି ଭାବରେ ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନଙ୍କ ଏକାଦଶ ଅଧ୍ୟାୟରେ, ଯେ ଦେଖ ଅର୍ଜୁନ ତୁମେ ଯୁଦ୍ଧ ନ କରି ମଧ୍ୟ ଏମାନେ ସବୁ ମୃତ୍ୟୁବରଣ କରିଛନ୍ତି, ତସ୍ମାତ୍ ଉଦ୍ଦିଷ୍ଟ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁ ଭିଙ୍କ୍ଷ ରାଜ୍ୟ ସମୃଦ୍ଧମ ମୟାବ୍ୟତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସଭ୍ୟ ସାହାଯ୍ୟ। ଦେଖ ପୂର୍ବରୁ ମୁଁ ତାଙ୍କୁ ସବୁ ହତ୍ୟା କରିଥିଲେ, ଏବେ ହତ୍ୟା କରିଥିଲେ ଭଗବାନ ଆପଣ, ନା ଯେତେବେଳେ ପୁରୁଷ ସଭାରେ ଦ୍ରୌପଦୀଙ୍କୁ ବିଭସ୍ତ କରାଯାଉଥିଲା, ସେ ସଭାରେ ଯେଉଁମାନେ ଥିଲେ ସମସ୍ତଙ୍କର ଆୟୁଷ ହରଣ କରିଦେଇଛି ସେ ସମୟରେ। ତେଣୁ ତମେ ଦେଖ ସେ ବୋଧେ ମୃତ୍ୟୁବରଣ କରିଛନ୍ତି ଯେଉଁ ବିଶ୍ୱ ରୂପରେ ଅଧିକ ଦେଖୁଛନ୍ତି ତେଣୁ ଭଗବାନ ତସ୍ମାତ ତିଷ୍ଠା ଦଶ ଅବଶ୍ୟ ସମସ୍ତ ଦଶ ହେଉଛି ଭଗବାନଙ୍କର ଷଡ଼େଶ୍ୱରୀ ପୂର୍ଣ୍ଣ ଯେ ତାଙ୍କ ସମସ୍ତ ଦଶ ରହିଛି ତେଣୁ ଭଗବାନଙ୍କ ଶରଣରେ ଯେଉଁମାନେ ଯିବେ ସେମାନେ ମଧ୍ୟ ଦଶସ୍ୱୀ ହେବେ ଭଗବାନ ଯେମିତି ଦଶସ୍ୱୀ କରୁଛନ୍ତି ତେଣୁ ଉଠ ଜାଗ୍ରତ ହୁଅ ତସ୍ମାତ ଉଦ୍ଦିଷ୍ଟ ଦଶର ଅବସ୍ତ୍ର ଜିତିବା ଶତ୍ରୁ ଭୂମିକା ସମୃଦ୍ଧ ତୁମେ ଶତ୍ରୁମାନଙ୍କୁ ଜିତିଯାଅ ଏବଂ ସମୃଦ୍ଧ ରାଜ୍ୟକୁ ତୁମେ ଭୋଗ କର ମହିଳେ ତା ନିହତା କୁଟୁମ୍ବିବ ମୋ ଦ୍ୱାରା ସମସ୍ତେ ମୃତ୍ୟୁବରଣ କରିଛନ୍ତି ନିମିତ୍ତ ମାତ୍ର ଭୋଗ ସଦସ୍ୟ ତୁମେ କେବଳ ନିମିତ୍ତ ହୁଅ ତେଣୁ ଆମକୁ ସେଭଳିଆ କେବଳ ନିମିତ୍ତ ହେବାକୁ ପଡ଼ିବ ପ୍ରଭୁପାଦ ମହାରାଜ ସେଭଳିଆ ନିମିତ୍ତ ହେଇଥିଲେ ଆଉ ସାରା ପୃଥିବୀରେ ମହାପ୍ରଭୁ ଚାହିଁଥିଲେ ସାରା ପୃଥିବୀରେ ଭଗବାନ ତାଙ୍କର ବାଣୀ ପ୍ରଚାର କରିପାରିଥାନ୍ତେ ସେ କେବଳ ଭାରତବର୍ଷରେ ତାଙ୍କର ବାଣୀକୁ ପ୍ରଚାର କରିଥିଲେ ତେଣୁ ପ୍ରଭୁପାଦ ମହାରାଜଙ୍କୁ ଏ ତାଙ୍କୁ ସେ ଯଶ ପ୍ରଦାନ କରିବା ପାଇଁ ସେ ଏଇ ପ୍ରଭୁପାଦ ମହାରାଜ ଆଜି ସାରା ପୃଥିବୀରେ ଭଗବାନଙ୍କ ବାଣୀ ପ୍ରଚାର କରିଛନ୍ତି 1965 ମସିହାରେ ସେ ଯାଇଥିଲେ ସେ ସମୟରେ ତାଙ୍କ ପାଖରେ କିଛି ପଇସା ନଥିଲା ମଧ୍ୟ ମାତ୍ର 40 ଟଙ୍କା ଥିଲା ଏବଂ ମରାଠୀ ସିନ୍ଧିଆ ଯେଉଁ ଷ୍ଟିମ୍ ସିପ୍ ରହିଛି ତାଙ୍କ ପାଖରୁ ସେ ଗୋଟେ ଫ୍ରି ଟିକେଟ୍ ପାଇଥିଲେ ଜାହାଜରେ ଯିବା ପାଇଁ ଜଳ ଜାହାଜରେ ମାସେରୁ ଉର୍ଦ୍ଧ ଲାଗିଗଲା ତାଙ୍କୁ ପହଞ୍ଚିବା ପାଇଁ ଆମେରିକା ସେ ବହୁତ କଥା ରହିଛି ତେଣୁ ମରାଠୀ ଯେ ଚାହୁଁଥିଲେ ଚାହୁଁନଥିଲେ ଦେବା ପାଇଁ ଟିକେଟ୍ ଦେବା ପାଇଁ ବୋଧେ ସ୍ୱାମୀଜୀ ଆପଣଙ୍କର ବୟସ ଏତେ 69 ବୟସ ଆଉ ସମସ୍ତେ ଆମର କମ୍ପାନୀରେ ସବୁ କଥା ହେଉଛନ୍ତି ଏ ସ୍ୱାମୀଜୀ ଯାଉଛନ୍ତି ସେଠି ମୃତ୍ୟୁବରଣ କରିବା ପାଇଁ 69 ବୟସ ତେଣୁ ସେ ଚାହୁଁନଥିଲେ ଦେବା ପାଇଁ କିନ୍ତୁ ପ୍ରଭୁପାଦ ମହାରାଜ ଯେହେତୁ ବାଧ୍ୟ କଲେ ସେଥିପାଇଁ ସେ ତାଙ୍କୁ ଟିକେଟ୍ଟେ ଦେଲେ ଏବଂ ସେ ଜାହାଜରେ ଯିବାକୁ ଯିବା ପାଇଁ ଖାଦ୍ୟର ବ୍ୟବସ୍ଥା ସବୁ କରିବା ପାଇଁ କ୍ୟାପ୍ଟେନ୍ଙ୍କୁ କାଣ୍ଡିଆ ହୋଇଥିଲେ ଜଣେ କ୍ୟାପ୍ଟେନ୍ ତାଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ତେଣୁ ଏଇଭଳି ଭାବରେ ଯେଉଁଟା ସେ ଯାଉଛନ୍ତି ଯେଉଁ ଆମର କାଲକାଟାରୁ ସେ ସିପ୍ରେ ଗଲେ ତେଣୁ ଏହିଭଳି ଭାବରେ ସମୁଦ୍ର ଯାତ୍ରା କରି ଯେପରି ଆମେରିକାରେ ପହଞ୍ଚୁ ତା ଭିତରେ ବହୁତ ତା ଭିତରେ ଏଇ ସେ ପାଳନ କରିଥିଲେ ଜନ୍ମାଷ୍ଟମୀ ସେ ଅଗଷ୍ଟ 8 ଭିତରେ ଯାଇଥିଲେ ଏବଂ ପାଟିରେ ପଡ଼ିଥିଲା ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ ପାଳନ କଲେ ସେ ପାଟିରେ ଏବଂ ପାଟିରେ ମଧ୍ୟ ବହୁତ ବିପଦର ସମ୍ମୁଖୀନ ହେଇଛନ୍ତି ସେ ତାଙ୍କର ହୃଦୟରେ ହାର୍ଟ ଷ୍ଟ୍ରୋକ୍ ଭିତରେ ହେଇଯାଇଛି ସେ ସମୟରେ ତେଣୁ ସେ ଚିନ୍ତା କରୁଛନ୍ତି ପ୍ରଭୁ ମୋତେ କାହିଁକି ଆଣିଲେ ଏଠିକି ଏବଂ ସେ ଗୋଟେ ସ୍ୱପ୍ନ ଦେଖିଲେ ଭଗବାନ ତାଙ୍କୁ ନୌକାରେ ପ୍ରଭୁପାଦ ବସିଛନ୍ତି ଭଗବାନ ତାଙ୍କୁ ନେଇଯାଉଛନ୍ତି ନୌକା ବାହିକରେ ନେଇଯାଉଛନ୍ତି ତେଣୁ ଯେତେବେଳେ ବୋଷ୍ଟନ୍ ସହରରେ ପହଞ୍ଚିଲେ ଆମର ଏଇ 2016 2016 ପ୍ରଭୁପାଦ ମହାରାଜ ଯାଇଥିଲେ ତାର 50 ପୂର୍ତ୍ତି ପାଳନ କରାଯାଇଥିଲା ଷ୍ଟିମ୍ ସିପ୍ ସେ ଷ୍ଟିମ୍ ସିପ୍ ଯେଉଁ ରହିଛି ଜଳଦୂତ ତାର 50 1996 2016 ଏଇ କେତେ ବର୍ଷ ହେଲା 1965 2016 ଗୋଲ୍ଡେନ୍ ଜୁବିଲି ପାଳନ କରାଯାଉଥିଲା ଆମେ ଯାଇଥିଲୁ କୋଲକାତା ଯାଇଥିଲୁ 108 ଦେଶରୁ ଉଚ୍ଚକୁ ଆସିଥିଲେ ଭକ୍ତମାନ ସବୁ ଆସିଥିଲେ 108 ପତାକା ଧରି ସେ ଅଗଷ୍ଟ 15 ଆମେ ଗତବର୍ଷ ତୀର୍ଥଯାତ୍ରା କଲେ ଅଗଷ୍ଟ 15 ସେମାନେ କୋଲକାତା ସହରରେ ସବୁ ଏଇ ଭଗବାନଙ୍କ ନାମ କୀର୍ତ୍ତନ କରୁଥିଲେ
ହରେ କୃଷ୍ଣ 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 ହରେ 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 ରାମ 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 ହରେ
ଏଇ ଆମର ଗିନିଜ ବୁକ୍ ଅଫ୍ ରେକର୍ଡ଼ରେ ଗୋଟେ ରହିବ 108 ଦେଶର ଲୋକ ଗୋଟିଏ ଦିନରେ କୋଲକାତା ବନ୍ଦର କୋଲକାତା ଏୟାରପୋର୍ଟରେ ଓହ୍ଲାଇଥିଲେ ତେଣୁ ସେ ଯେଉଁ ଗଲେ ଜାହାଜରେ ଗଲେ ସେ ବୋଷ୍ଟନ୍ ସହରରେ ଯେତେବେଳେ ପହଞ୍ଚିଲେ ସେତେବେଳେ ସେ ଯାଇକିରି ସେ ସହର ଦେଖିବା ପାଇଁ ଯାଇଥିଲେ କ୍ୟାପ୍ଟେନ୍ଙ୍କ ସହିତ ତେଣୁ ସେ ଗୋଟେ ସଙ୍ଗୀତ ରଚନା କରିଛନ୍ତି ଯେ ପ୍ରଭୁ ଏଇ ଯେଉଁ ଦେଶବାସୀମାନେ ଅଛନ୍ତି ତାଙ୍କର ରଜ ଏବଂ ତମଗୁଣ ପ୍ରବଳ ରହିଛି ରଜ ତମଗୁଣ ପ୍ରବଳ ରହିଛି ବହୁତ ଡେଭଲପମେଣ୍ଟ ହେଇଛି ମେସିନାରୀ ଡେଭଲପମେଣ୍ଟ ବହୁତ ରହିଛି ଟେକ୍ନିକାଲ ଡେଭଲପମେଣ୍ଟ ବହୁତ ରହିଛି ହାଇଟେକ୍ ସେମାନେ ରହିଛନ୍ତି ହାଇଟେକ୍ କଣ୍ଟ୍ରି ସେମାନେ ଥିଲୁ ଆମେ ଯାଇଥିଲୁ ଗତ ବର୍ଷ ଏଇ ଜନ୍ମାଷ୍ଟମୀ ପରେ ଆମେ ଯାଇଥିଲୁ ୟୁରୋପ ତେଣୁ ଆମର ଚୈତନ୍ୟ ମହାରାଜଙ୍କର ଗୁରୁଦେବଙ୍କର ତାଙ୍କର ଯେଉଁ ରହିଛି ସେଠି ସେଣ୍ଟର ସ୍ୱିଜରଲ୍ୟାଣ୍ଡ ରାଗେନଫେଲ୍ ରହିଛି ତାଙ୍କ ପେପର୍ରୁ ଆମେ ଯାଇଥିଲୁ ସେଠି ଗୋଟେ ସପ୍ତାହରୁ ଅଧିକା ରହି ସେଠି ଜୁରି ଏବଂ ନାଗେନ୍ଦ୍ର ସଣ୍ଡେ ପ୍ରୋଗ୍ରାମ ବିଭିନ୍ନ କ୍ଲାସ ଆମେ ଦେଇଥିଲୁ। ତେଣୁ ସେଠି ସବୁ ବହୁତ ଡେଭଲପମେଣ୍ଟ ରହିଛି, ହାଇଟେକ୍ ରହିଛି, ତାଙ୍କର ବହୁତ ଡେଭଲପମେଣ୍ଟ। କିନ୍ତୁ ଏ ରଜ ଏବଂ ତମଗୁଣର ବୁଦ୍ଧି ରହିଛି, ସତ୍ୟଗୁଣର ବୁଦ୍ଧି ସେଠି ନାହିଁ। ତେଣୁ ପ୍ରଭୁପାଦ ମହାରାଜ ସେ ସଙ୍ଗୀତ ରଚନା କରିଥିଲେ, ପ୍ରଭୁ ଏଠି ସବୁ ରଜଗୁଣ ଏବଂ ତମଗୁଣର ପ୍ରାଚୁର୍ଯ୍ୟ ରହିଛି, ପ୍ରାଦୁର୍ଭାବ ରହିଛି, ଏମାନେ ଭଗବାନ କଥା କ'ଣ ବୁଝିବେ? ମାନେ ଅନ୍ତର୍ଭ ସତ୍ୟଗୁଣକୁ ଆସିଲେ ଭଗବାନ କଥା ବୁଝିବା ପାଇଁ ସକ୍ଷମ ହେବେ। ତେଣୁ ଏମାନେ ତ ସବୁ ରଜ ସତ୍ୟଗୁଣ ରହିଛନ୍ତି, ତମଗୁଣ ରହିଛନ୍ତି, ଏମାନେ କ'ଣ ମୋର କଥା ବୁଝିବେ? ତେଣୁ ସେ ପ୍ରାର୍ଥନା କଲେ, ପ୍ରଭୁ ଆପଣ ଯଦି ଚାହୁଁଛନ୍ତି ଯେ ମୋର କଥା କିଛି ଶୁଣିବେ, ତାହେଲେ ମୋର ବାଣୀରେ ସେ ଶକ୍ତି ପ୍ରଦାନ କରନ୍ତୁ। ଟିକେ ଭାଗବତରେ ମଧ୍ୟ ସେଇଭଳି ଶ୍ଳୋକ ଅଛନ୍ତି, ଶ୍ରୀକଥା ଗୋସ୍ୱାମୀ କହିଛନ୍ତି ସେ କଥା ଯେ ଭଗବାନ ସୁଖଦେବ ଗୋସ୍ୱାମୀ ମଧ୍ୟ ତାଙ୍କ ମଙ୍ଗଳାଚରଣ ଶିକ୍ଷା କହିଥିଲେ। ଏ ଯୋଉ ଭଗବାନ ତତ୍ତ୍ୱ ରହିଛି, ସେଥିରୁ ଏ ଭୌତିକ ଜଗତ ସବୁ ସୃଷ୍ଟି କରିଛନ୍ତି ଭଗବାନ, ଏବଂ ସୃଷ୍ଟି କରି ଭଗବାନ ସ୍ୱୟଂ କରିଛନ୍ତି। ଭୂତ ମହାବୀଜ ଇମା ପୁର ବିଭୁ ବହୁତ ଅତୀତରେ ସୃଷ୍ଟି କରିଥିଲେ, ନିର୍ମାଣ ସେତେ ଅଂଶ ପୁରୁଷ ଏ ନିର୍ମାଣ କରି ସ୍ୱୟଂ କରିଛନ୍ତି ଭଗବାନ, ଏବଂ ଭୂମତେ ଗୁଣାନ ଷୋଡ଼ଶ ଷୋଡ଼ଶାତ୍ମକ ସେ ଯେଉଁ ଷୋଡ଼ଶ ରହିଛି ଗୁଣ ସବୁ ରହିଛି, ତାକୁ ସେ ଭଗବାନ ଭୋଗ କରୁଛନ୍ତି। ଭୂମତେ ସେଇ ଭଗବାନ ମୋର କଥାକୁ ଅଳଙ୍କୃତ କରନ୍ତୁ, ସୁଅଳଙ୍କୃଷ୍ଟ ଭଗବାନ ବଚାନ୍ତି ନି ସେ ମୋର କଥାକୁ ଅଳଙ୍କୃତ କରନ୍ତୁ। ପ୍ରଭୁପାଦ ମହାରାଜ ମଧ୍ୟ ସେଇଭଳି ଭାବରେ ପ୍ରାର୍ଥନା କରିଥିଲେ ଭଗବାନଙ୍କୁ, ପ୍ରଭୁ ମୋର କଥାକୁ ସେଇଭଳି ଭାବରେ ଆପଣ ଶକ୍ତି ପ୍ରଦାନ କରନ୍ତୁ, ଯାହାଫଳରେ କି ଏମାନେ ବୁଝିପାରିବେ। ପ୍ରକୃତରେ ଭଗବାନ ତାଙ୍କୁ ଉପାୟ କରିଛନ୍ତି, ଯେଉଁଥିପାଇଁ କି ତାଙ୍କର ପୁସ୍ତକ ପଢ଼ି ଭଗବତ ଗୀତା ଭାଗବତ ପଢ଼ି ସାରା ପୃଥିବୀର ଲୋକମାନେ ଏହି ଭକ୍ତି ପ୍ରାପ୍ତ ହୋଇଛନ୍ତି। ତେଣୁ ଜ୍ଞାନ କି ଗଙ୍ଗାକୁ ବହାୟା ତୁମେ, କୃଷ୍ଣ କି ଭକ୍ତିକୁ ଜଗାୟା ତୁମେ, ସେହି ଜ୍ଞାନ ସେଇ ଯେଉଁ ଭଗବତ ଗୀତା ଅନେକ ଭଗବତ ଗୀତା ରହିଥିଲା। ପ୍ରଭୁପାଦ ମହାରାଜ ଯାଇଥିଲେ 1965 ସେ ସମୟରେ ପାଶ୍ଚାତ୍ୟ ଜଗତରେ ବହୁତ ଇଂଲିଶ ଭଗବତ ଗୀତା ଥିଲା। ପ୍ରଭୁପାଦ ମହାରାଜ ଅବଶ୍ୟ ସେ ସମୟରେ ତାଙ୍କ ଭଗବତ ଗୀତା ରଚନା କରିଥିଲେ, ପର୍ପଟ ଦେଇଥିଲେ, କିନ୍ତୁ ସେ ପାଣ୍ଡୁଲିପିଟି ହଜିଯାଇଥିଲା। ତେଣୁ ସେ ଆମର ସେ ଯେଉଁ ପ୍ରେସିଡେଣ୍ଟ ଥିଲେ ଡକ୍ଟର ରାଧାକୃଷ୍ଣନ, ତାଙ୍କର ଭଗବତ ଗୀତା ଯେଉଁ ପର୍ପଟ ଦେଇଥିଲେ ସେଇ ଭଗବତ ଗୀତାକୁ ନେଇକି ସେ ଯାଇଥିଲେ। ଏବଂ ଭାଗବତର ପ୍ରଥମ ସ୍ତମ୍ଭର ତିନୋଟି ଯେଉଁ ସେଟ୍ ରହିଛି, ସେ ତିନୋଟି ସେଟ୍କୁ ଗୋଟେ ଟ୍ରଙ୍କରେ ବୁଝେଇକି ନେଇଥିଲେ, ଏତିକି ତାଙ୍କର ସମ୍ବଳ ଥିଲା। ତେଣୁ ସେଠି ଯେତେବେଳେ ଭଗବତ ଗୀତା କହୁଥିଲେ, ସେ ଡକ୍ଟର ରାଧାକୃଷ୍ଣଙ୍କର ଭଗବତ ଗୀତାକୁ ସେ କହୁଥିଲେ। ତେଣୁ ଯଦିଓ ସେ ରାଧାକୃଷ୍ଣଙ୍କର ଭଗବତ ଗୀତା ରହିଛି କାନ୍ତରେ ଠିକ୍ ଅଛି, କିନ୍ତୁ ସାଧାରଣତଃ ଭୁଲ ରହିଥାଏ। ତେଣୁ ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ, କେବଳ ଏତିକି କହିବା, ପ୍ରଭୁପାଦ ମହାରାଜ ଭଗବତ ଗୀତା ଲେଖିଲେ, ଆଉ ଥରେ ପୁଣି ଥରେ ଲେଖିଲେ, ତା ନାମ ହେଲା ଭଗବତ ଗୀତା ଆଦିକି ମୌଳିକ ରୂପରେ ଓଡ଼ିଆରେ ଗୌରବନ୍ଦ ସ୍ୱାମୀ ମହାରାଜ ତାକୁ ଟ୍ରାନ୍ସଲେସନ୍ କରିଛନ୍ତି। ମୌଳିକ ରୂପରେ, ମୌଳିକ ରୂପରେ କହିଲେ ଭଗବାନ ଯେଉଁ ଜ୍ଞାନ ଅର୍ଜୁନକୁ ଦେଇଥିଲେ 5000 ବର୍ଷ ତଳେ, ସେଇ ପରମ୍ପରାରେ ଏବଂ ପରମ୍ପରା ପ୍ରାପ୍ତ ଏବଂ ଆଦର୍ଶ ବିଦୁ, ସେଇ ପରମ୍ପରାରେ ଆମେ ଜ୍ଞାନ ପ୍ରାପ୍ତ ହେଉଛେ। ତେଣୁ ଭଗବାନ ଯାହା ଚାହୁଁଛନ୍ତି କହିବା ପାଇଁ, ଏଇ ପରମ୍ପରା ଯିଏ ଆସିବେ ସେଟାକୁ ଏପଟ ସେପଟ କରିବେ ନାହିଁ, ଯାହା ସେ ଗୁରୁଙ୍କଠାରୁ ଶିଖିଥିବେ ସେଇ କଥା ହିଁ ସେ ତାଙ୍କ ଶିଷ୍ୟକୁ କହିବେ। ଇଏ ହେଉଛି ପରମ୍ପରାର ଅର୍ଥ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେଭଳି ଭାବରେ ପୋଷ୍ଟବକ୍ସ ରହିଛି, ଆପଣ ଯଦି ଚିଠି ଲେଖିବେ ସେ ପୋଷ୍ଟବକ୍ସ ପଠେଇଲେ ସେ ଆମେରିକାକୁ ଯାଇ ପହଞ୍ଚିଯିବ, ଯେଉଁ ଟାଇମ୍ରେ ସେଠି ଲେଖି ଯିବା ପାଇଁ ସେଠି ଯାଇ ପହଞ୍ଚିବ, କିନ୍ତୁ ଯେକୌଣସି ବକ୍ସରେ ପକେଇଲେ ଯିବ ନାହିଁ। ସେଇଭଳି ଭାବରେ ଯେ ପରମ୍ପରାର ଜ୍ଞାନ ହେଉଛି, ସେଇଭଳି ଭାବରେ ଜ୍ଞାନ ପରମ୍ପରାରେ ଜ୍ଞାନ ଆସିଛି, ଏ ଜ୍ଞାନ ଏ ଭଗବତ ଗୀତା ଭାଗବତ ପାଠ କରି ସମସ୍ତଙ୍କର କୃଷ୍ଣ ଭକ୍ତି ଜାଗ୍ରତ ହେଇଛି। ଜ୍ଞାନ କି ଗଙ୍ଗା ବହାୟା ତୁମ ନେଇ, କୃଷ୍ଣ କି ଭକ୍ତିକୁ ଜଗାୟା ତୁମ ନେଇ, ତେଣୁ ଆପକି ମହିମାକୁ କରେ ସବୁ ୟାଦ। ତେଣୁ 50 ବର୍ଷ ପରେ 2016 ସେ ସବୁ ତାଙ୍କର ସମଗ୍ର ସ୍ମୃତି ଚାରଣ କରିଥିଲେ। ଏବଂ ପ୍ରଭୁପାଦ ମହାରାଜ ଭବିଷ୍ୟତବାଣୀ ଦେଇଛନ୍ତି ଯେ ଏଇ ଯେଉଁ ଇସ୍କନ୍ର ମୁମେଣ୍ଟ ରହିଛି, ଏ 10,000 ବର୍ଷ ଧରି ଚାଲିବ, 10,000 ବର୍ଷ ଧରି ଚାଲିବ। ତେଣୁ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି ଯେଉଁମାନେ ଏକାଦଶ ସ୍କନ୍ଧ ମନ୍ତ୍ର ମଧ୍ୟ ବତିଶ ଶ୍ଳୋକରେ କଥା ନବଯୋଗେନ୍ଦ୍ର କହିଛନ୍ତି ଯେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗା ପାର୍ଶ୍ୱଦମ୍ ଜଗିଲ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ଦୁମେଧ କଳିଯୁଗରେ ଅନ୍ୟ କୌଣସି ଧର୍ମ ନାହିଁ ଆମେ ତାକୁ କହୁଥିଲେ ମହାପ୍ରଭୁ ଆସୁଥିଲେ କଳିଯୁଗର ଯୁଗ ଧର୍ମ ନାମ ସଂକୀର୍ତ୍ତନ ପ୍ରଚାର କରିବା ପାଇଁ ଆସିଥିଲେ ତେଣୁ ସେ ଯେଉଁ ସଂକୀର୍ତ୍ତନ ପ୍ରଚାର କରିଥିଲେ ଇଏ ହେଉଛି କଳିଯୁଗର ଯୁଗ ଧର୍ମ ଅନ୍ୟ କୌଣସି ଯଜ୍ଞ ଅନ୍ୟ ଯୁଗରେ ଅନ୍ୟ ସବୁ ଯଜ୍ଞ ଥିଲା ବିଶେଷ ଭାବରେ ତେତୟା ଯୋଗ ମକେଇ ମକେଇ ତେତୟା ଯୁଗରେ ଯଜ୍ଞ ପଦ୍ଧତି ଥିଲା କିନ୍ତୁ କଳିଯୁଗରେ ଯେଉଁ ଭଗବାନ ନାମ ହିଁ ମଧ୍ୟ ଗୋଟେ ଯଜ୍ଞ ଭଗବତ ଗୀତାରେ ଭଗବତ କହିଛନ୍ତି କ'ଣ ଯଜ୍ଞାନ ଜପ ଯଜ୍ଞସ୍ମି ଯଜ୍ଞମାନଙ୍କରେ ମୁଁ ହେଉଛି ଜପ ଯଜ୍ଞ ତେଣୁ ଇଏ ନାମ ସଂକୀର୍ତ୍ତନ ରୂପକ ଯଜ୍ଞରେ ଏହି ସଂକୀର୍ତ୍ତନ ରୂପ ଯଜ୍ଞ ଆମେ ଯେଉଁ ସକାଳେ ପାଠ କରୁଛେ ସାତଟି ଫଳ ରହିଛୁ ଏହି ଯଜ୍ଞରେ ଯେଉଁ ଅଗ୍ନି ଆହୁତି ଦେଲେ ଗୀତା ଆହୁତି ଦେଲେ ଯେଉଁ ଶିକ୍ଷା ବାହାରୁଛି ଗୋଟିଏ ଶିକ୍ଷା କିନ୍ତୁ ଏ ସଂକୀର୍ତ୍ତନ ରୂପକ ଯଜ୍ଞରେ ଯେଉଁ ଆମେ ସଂକୀର୍ତ୍ତନ କରୁଛେ ଆର ସପ୍ତ ଜିହ୍ୱା ରହିଛି ଯେହେତୁ ପ୍ରଣମାର୍ଜନମ ଏ ସତଟା କଥା ରହିଛି ଫଳପ୍ରସ ରହିଛି ତେଣୁ ଏହିଭଳି ଭାବରେ ଯେଉଁ ସଂକୀର୍ତ୍ତନ ଯଜ୍ଞ କଳିଯୁଗର ଅନୁମତ କଥା କଥା ହେଉଛି ସଂକୀର୍ତ୍ତନ ଯଜ୍ଞ ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ଜଗନ୍ତି ସୁମେଧସ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏଇ ଯୁବଧର୍ମ ଯୋଗ ରହିଛି ହରିନାମ ସଂକୀର୍ତ୍ତନ କିନ୍ତୁ ଯୋଗ ଦେବେ ତେଣୁ ଦଶ ହଜାର ବର୍ଷ ଚାଲିବ ସମସ୍ତଙ୍କୁ ସୁଯୋଗ ପ୍ରଦାନ କରିଛନ୍ତି ଯେଉଁମାନେ ଆଜି କୃଷ୍ଣ ଚେତନା ଯୋଗ ଦେଇଛନ୍ତି ସେମାନେ ପ୍ରଭୁପାଦ କୃପା ପ୍ରାପ୍ତ ହୋଇଛନ୍ତି ସେମାନେ ପ୍ରକୃତ ବୁଦ୍ଧିମାନ ଅତ୍ୟନ୍ତ ବୁଦ୍ଧିମାନ ସେଥିପାଇଁ ଭଗବାନଙ୍କର ଏହି କଳିଯୁଗରେ ଭଗବାନଙ୍କର ଯେଉଁ ନାମ ସଂକୀର୍ତ୍ତନ ରହିଛି ଯୁବଧର୍ମ ଏହି ସଂକୀର୍ତ୍ତନ ମାଧ୍ୟମରେ ଭଗବାନଙ୍କ ଆରାଧନା କରୁଛନ୍ତି ତେଣୁ ସେହିଭଳି ଭାବରେ ବଚନ ଗୁରୁ କେ ନିଭାନ କେଲିଏ ଗୁରୁଦେବ ଯେଉଁ କଥା କହିଥିଲେ ତେଣୁ ସେ କୌଣସି ମେସେଜ ଯାଇଥିଲେ ଉଠାଲିଆ ବିଡ଼ା ତୁମେ ଜ୍ଞାନ କେଲିଏ ଅଣସ୍ତରୀ ବର୍ଷରେ ବୟସରେ ମଧ୍ୟ ସେ ଯାଇଥିଲେ ଏତେ ବୃଦ୍ଧ ବୟସରେ ଯାଇଥିଲେ ଏବଂ ବାଣ ଦିଆ ତୁମେ କୃଷ୍ଣ ନାମକ ପ୍ରସାଦ ଭଗବାନଙ୍କର ନାମର ପ୍ରସାଦ
ହରେ କୃଷ୍ଣ 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 ହରେ 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 ରାମ 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 ହରେ
ଆଜି ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରସାଦ ହେଉଛି ତେଣୁ ଆମର କଥାକୁ ସୀମିତ ରଖିବା ସମସ୍ତେ କହିବେ ଖାଲି ଆମେ ଗୋଟିଏ କଥା କହିବା ପ୍ରଭୁପାଦ ମହାରାଜ ଯେଉଁ ଆମେ ପ୍ରାର୍ଥନା କରୁଛେ ଯେଉଁ ମନ୍ତ୍ର ରହିଛି ପ୍ରଭୁପାଦ ମନ୍ତ୍ର ସେ ବିଷୟ ଦୀପ କହି ମୋର କଥା ବିଶ୍ରାମ କରି ନମଃ ବିଷ୍ଣୁପାଦାୟ ଭଗବାନଙ୍କର ପାଦପଦ୍ମରେ ସେ ରହିଛନ୍ତି ଭଗବାନ ଭକ୍ତ ଭଗବାନ ପାଦପଦ୍ମ ଆଶ୍ରମ ନେଇଛନ୍ତି କୃଷ୍ଣ କୃଷ୍ଣାୟ ଭୂତଳେ ଭଗବାନ ତାଙ୍କୁ ଏ ବୌଦ୍ଧ ଜଗତକୁ ପଠେଇଥିଲେ ତେଣୁ ତାଙ୍କର ନାମ ହେଲା ଶ୍ରୀମତୀ ଭକ୍ତି ବେଦାନ୍ତ ସ୍ୱାମୀଜୀ ନାମ ଭକ୍ତି ବେଦାନ୍ତ ଏତେ ଜ୍ଞାନ ତାଙ୍କର ରହିଛି ବୈଷ୍ଣବମାନେ ତାଙ୍କୁ ଭକ୍ତି ବେଦାନ୍ତ ଟାଇଟେଲ୍ ଦେଇଥିଲେ ଭକ୍ତି ବେଦାନ୍ତ ସ୍ୱାମୀଜୀ ନାମ ନମସ୍ତେ ସାରସ୍ୱତୀ ଦେବେ ସାରସ୍ୱତୀ କହିଲେ ଭକ୍ତି ବେଦାନ୍ତ ସରସ୍ୱତୀ ଠାକୁର ସେ ହେଉଛନ୍ତି ପୁତ୍ର ଭଳି ବା ଶିଷ୍ୟ ତେଣୁ ତାଙ୍କର ଭକ୍ତି ନମସ୍ତେ ସାରସ୍ୱତୀ ଦେବେ ବୋଲି କୁହାଯାଉଛି ସରସ୍ୱତୀ ତାଙ୍କର ଶିଷ୍ୟ ହିସାବରେ ସାରସ୍ୱତୀ ବୋଲି କୁହାଯାଉଛି ନମସ୍ତେ ସାରସ୍ୱତୀ ଦେବେ ଗୌରବାଣୀ ପ୍ରଚାର ନେଇକି ଭଗବାନଙ୍କର ବାଣୀ ପ୍ରଚାର କରିଛନ୍ତି ସେ ଏବଂ ବିଶେଷ ଭାବରେ ନିର୍ବିଶେଷ ନିର୍ବିଶେଷ କହିଲେ ଯେଉଁମାନେ ବୌଦ୍ଧ ଧର୍ମମାନେ ସେମାନେ ଭଗବାନଙ୍କୁ କିଛି ରୂପ ଅଛି ବୋଲି ଗ୍ରହଣ କରନ୍ତି ନାହିଁ ବା ମାୟାବାଦୀମାନେ ମଧ୍ୟ ସେମାନେ କହନ୍ତି ଯେ ଭଗବାନ କୌଣସି ରୂପ ନାହିଁ ନିରାକାର ନିର୍ବିଶେଷ ତେଣୁ ବୁଦ୍ଧଦେବଙ୍କର ଯେଉଁ ଫିଲୋସଫି ସେ ହେଉଛି ଶୂନ୍ୟ ବାହାରି ନିର୍ବାଣ ନିର୍ବାଣ କଲେ ସବୁ ଶୂନ୍ୟ ହୋଇଯିବ ସେ ତ ଯେନ୍ତା ଯଜ୍ଞ କରିଥିଲେ ଭଗବାନ ଯଦି ବୁଦ୍ଧଦେବ ଭଗବାନଙ୍କର ଅବତାର କିନ୍ତୁ ଯାହାକି ହଉ ସେ ଶୂନ୍ୟବାଦୀ ଥିଲେ ତେଣୁ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାହେଲେ ପାଶ୍ଚାତ୍ୟ ଦେଶମାନଙ୍କ ବିଷୟରେ ମୁଁ କହିଲି ବହୁତ ପ୍ରକାର ପାଠବ୍ୟକ୍ତି ଥିଲେ ଆହୁରି ମଧ୍ୟ ରହିଛି ଲିଷ୍ଟ କରିପାରିଲେ ନାହିଁ ସୁଖଦେବ ଗୋସ୍ୱାମୀ ଯେମିତି ପାପା ଯେତେ ପା ପାଶ୍ଚାତ୍ୟ ଯୁଗର ଲୋକମାନେ ସେମାନେ ରହିଛି ଆପଣ ଜାଣିଥିବେ ରତ୍ନାକର ଦଶ ରତ୍ନାକର ଏତେ ପାପୀ ଥିଲା ଭଗବାନଙ୍କର ନାମ ଆସୁନଥିଲା ତାଙ୍କ ପାଖରେ ଯେ ନାରଦ ମୁନିଙ୍କର ସଂସ୍ପର୍ଶରେ ଆସି ସେ ତାଙ୍କୁ ନାମ ପ୍ରଦାନ କଲେ, କିନ୍ତୁ ରାମ ନାମ ମଧ୍ୟ ସେ ନେଇପାରିନଥିଲେ। ଯେଉଁମାନେ ପାପି ବ୍ୟକ୍ତି ତାଙ୍କର ମୁଖରେ ଭଗବାନ ନାମ ଆସିବ ନାହିଁ, ତେଣୁ ସେ ତାକୁ କୋରଡ଼ ନାମ ଶିକ୍ଷା ଦେଲେ। ମରା 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 କହିକି ସେ ରାମ ନାମ ଦେଖିଲେ। ତେଣୁ ସେହିଭଳି ଭାବରେ ପାଶ୍ଚାତ୍ୟ ଜଗତରେ ମଧ୍ୟ ଆମେ ଯାଇଥିଲୁ, ଯେଉଁ କହୁଥିଲି ଡେନମାର୍କ ଯାଇଥିଲି, ଡେନମାର୍କରେ ସେଠି ମଧ୍ୟ ଲୋକପାଇଁ ରହିଛି, ସେଠି ଆମର ଇସ୍କନ ସେଣ୍ଟର ଗୋଟେ ରହିଛି, ସେଠି ତାଙ୍କର ସପ୍ତାହରେ ଗୋଟେ ଦିନ ନଗର କୀର୍ତ୍ତନ କରନ୍ତି। ଆମେ ପରିବାର ନଗର କୀର୍ତ୍ତନ କରୁଥିଲା ବେଳେ ଜଣେ ସେଠିକାର ଡେନମାର୍କର ଆସି ଜଣେ ସେ ଆମ ସହିତ ଦେବ ଦେଲେ। ତେଣୁ ଏଇ ଯେଉଁ ଆମେ କୀର୍ତ୍ତନ କରୁଛୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ, ଆମେ କୀର୍ତ୍ତନ କରିବାକୁ ଯାଉଛି, ଆମ ପଛରେ ଯାଉଛନ୍ତି, ସେ କହିପାରୁନାହାନ୍ତି ନାମ କହିପାରୁନାହାନ୍ତି। ତେଣୁ ଆମ ଜଣେ ଭକ୍ତ ତାକୁ କୁହାଇକି ବସିକି ଫାଷ୍ଟ ଚାଟିଭଳିଆ କହିବେ କହିବେ, ଧୀରେ ଧୀରେ କହିବାରୁ ତାପରେ ଆମ ସାଙ୍ଗେ ଯାଇକିରି ସେ କୀର୍ତ୍ତନ କଲା। ତେଣୁ ପ୍ରକୃତରେ ଯେଉଁମାନେ ପାପି ବ୍ୟକ୍ତି ସେମାନେ ଭଗବାନ ନାମ ତାଙ୍କର ମୁଖକୁ ଆସିବ ନାହିଁ, ତେଣୁ ପ୍ରଭୁପାଦ ମହାରାଜ ତାକୁ ଉଦ୍ଧାର କରିଛନ୍ତି। ତେଣୁ ଆଜି ସାରା ପୃଥିବୀରେ ତାଙ୍କର ସାରା ପୃଥିବୀରେ ପ୍ରଭୁପାଦଙ୍କ କୃପାରୁ ସମସ୍ତେ ଭଗବାନଙ୍କ ମହାପ୍ରଭୁଙ୍କ ବାଣୀ ସମସ୍ତେ ନିଜେ ଗ୍ରହଣ କରିଛନ୍ତି, ନିଜ ଜୀବନ ସାର୍ଥକ କରିଛନ୍ତି ଏବଂ ସମସ୍ତଙ୍କୁ ପ୍ରଚାର କରିଛନ୍ତି। ଯେମିତି ଆମର ପ୍ରଚାର ସୋସାଇଟି ପ୍ରଚାର ସଂଘ ପ୍ରଚାର କରାଯିବ, ଅନ୍ତର୍ରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, ତେଣୁ ଆମେ ଆମ କଥା ବିଶ୍ରାମ ଦେବା ପୂର୍ବରୁ ଏହି ସଙ୍ଗୀତଟି ଆଉ ଥରେ ଗାନ କରିବା। ଆପଣମାନେ ଜାଣିନଥିଲେ ସେ ଗୀତ, ସେଥିପାଇଁ ଠିକ ଭାବରେ କହିପାରୁନଥିଲେ, ଆଜି ବର୍ତ୍ତମାନ ସବୁ ଗୀତଟି କହିଦେଲି, ତେଣୁ ଏହି ଗୀତଟି ଗାନ କରି ମୋ କଥାକୁ ବିଶ୍ରାମ ଦେବି।
ଜୟ ପ୍ରଭୁପା ଜୟ ପ୍ରଭୁପା ପ୍ରଭୁପା ଜୟ ପ୍ରଭୁପା ଜୟ ପ୍ରଭୁପା ଜୟ ପ୍ରଭୁପା ଜୟ ଜୟ ପ୍ରଭୁପା ଜୟ ପ୍ରଭୁପା ଜଗତ ଗୁରୁ ଜୟ ପ୍ରଭୁପା ଜଗତ ଗୁରୁ ଜୟ ପ୍ରଭୁପା ଜୟ ପ୍ରଭୁପା ଜୟ ପ୍ରଭୁପା ପ୍ରଭୁପା ଜ୍ଞାନ କି ଗଙ୍ଗା କୋ ମାୟା ତୁମେ ଗଙ୍ଗା କୋ ମାୟା ତୁମେ କି ଭକ୍ତି ଗୋଦାୟା ତୁମେ ଜ୍ଞାନ କି ଗଙ୍ଗା କୋ ମାୟା Yeah.
ये प्रभाव में शेष हो गया।